ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2025କୁ ଆପଣମାନଙ୍କୁ ସ୍ୱାଗତ। ସାମାଜିକ ପ୍ରଗତିକୁ ଆଗକୁ ବଢ଼ାଇବା ପାଇଁ ଅକ୍ଷମତା ସମାବେଶୀ ସମାଜକୁ ପ୍ରୋତ୍ସାହିତ କରିବା ଏହି ଆନ୍ତର୍ଜାତୀୟ ଭିନ୍ନକ୍ଷମ ବ୍ୟକ୍ତି ଦିବସରେ ଆସନ୍ତୁ ଆମେ ଏପରି ଏକ ବିଶ୍ୱ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିବା ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି କ୍ଷମତା ନିର୍ବିଶେଷରେ ସମ୍ପୂର୍ଣ୍ଣ ମୁକ୍ତ ଏବଂ ମର୍ଯ୍ୟାଦାର ସହିତ ଅଂଶଗ୍ରହଣ କରିପାରିବେ। ଅନ୍ତର୍ଭୁକ୍ତି ଦାନ ନୁହେଁ, ଏହା ନ୍ୟାୟ। ଯେତେବେଳେ ଆମେ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ, ସାର୍ବଜନୀନ ସ୍ଥାନ, ଯୋଗାଯୋଗ ଏବଂ ସାମାଜିକ ମନୋଭାବରେ ପ୍ରତିବନ୍ଧଗୁଡ଼ିକୁ ଦୂର କରୁ, ଆମେ କେବଳ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଉନ୍ନତ କରୁନାହୁଁ, ଆମେ ଆମର ସମ୍ପ୍ରଦାୟକୁ ମଜବୁତ କରୁ। ଏଠାରେ ଏକ ସମାଜ ଅଛି ଯେଉଁଠାରେ ବିବିଧତାକୁ ମୂଲ୍ୟ ଦିଆଯାଇଛି। ସମାନ ସୁଯୋଗ, ପ୍ରକୃତ ଏବଂ ପ୍ରତ୍ୟେକଙ୍କ ପାଖରେ ଯୋଗଦାନ, ନେତୃତ୍ୱ ଏବଂ ଉନ୍ନତି କରିବାର ସୁଯୋଗ ଅଛି।